ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 17 ତାରିଖ ଦିନ ପ୍ରଥମ କିସ୍ତି ଆର୍ଥିକ ସହାୟତା ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁଭଦ୍ରା କାର୍ଡ ବଣ୍ଟନ କରିବେ। ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଗତକାଲି ସୁଭଦ୍ରା ଯୋଜନା ରାଜ୍ୟସ୍ତରୀୟ ପରିଚାଳନା କମିଟିର ବୈଠକ ମୁଖ୍ୟ ଶାସନ ସଚିବ ତଥା କମିଟିର ଅଧ୍ୟକ୍ଷ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁସାରେ ସୁଭଦ୍ରା ଯୋଜନାର ଆବେଦନପତ୍ରଗୁଡ଼ିକୁ ହିତାଧିକାରୀମାନଙ୍କଠାରୁ ସୁବ୍ୟବସ୍ଥିତ ଭାବରେ ସଂଗ୍ରହ କରାଯିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଆଜିଠାରୁ ଆବେଦନପତ୍ର ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉଛି। ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ନିରୂପିତ ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟଗୁଡ଼ିକରେ ହିତାଧିକାରୀମାନେ ଆବେଦନ କରିପାରିବେ। ସୁଭଦ୍ରା ଯୋଜନା ସମ୍ପର୍କିତ ତଥ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୱେବ୍ ପୋର୍ଟାଲ୍ subhadra.odisha.gov.in ଉପଲବ୍ଧ ହୋଇଛି। ଏହାସହ ଟୋଲ୍ ଫ୍ରି ନମ୍ଘର 14678 ମଧ୍ୟ ଜାରି କରାଯାଇଛି। ଟେଲିଫୋନ୍ ନମ୍ଘରଟି ହେଉଛି 14678। ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନମ୍ଘରଟି କାର୍ଯ୍ୟକ୍ଷମ ରହୁଛି। ସୁଭଦ୍ରା ଯୋଜନା ପାଇଁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସି ପକ୍ଷରୁ ଆବେଦନ ଫର୍ମ ବଣ୍ଟନ କାର୍ଯ୍ୟ ଜାରି ରହିଛି। ବିଏମ୍ସିର 665 ସ୍ଥାନରେ ଏହା ମିଳିପାରୁଛି। ଫର୍ମ ପାଇଁ କୌଣସି ବ୍ୟକ୍ତି ଟଙ୍କା ମାଗୁଥିଲେ ତୁରନ୍ତ ପୁଲିସ୍କୁ ଜଣାଇବାକୁ ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ରାଜ୍ୟରେ ବାର୍ଡ ଫ୍ଲୁ ସ୍ଥିତି ଯାଞ୍ଚ ପାଇଁ ଆଜି ଏକ କେନ୍ଦ୍ରୀୟ ଦଳ ଓଡ଼ିଶା ଆସୁଛନ୍ତି। କେନ୍ଦ୍ର ପଶୁପାଳନ ଓ ଦୁଗ୍ଧ ବିଭାଗର ସଚିବ ଅଳକା ଉପାଧ୍ୟାୟ କହିଛନ୍ତି, ରାଜ୍ୟରେ ବାର୍ଡ ଫ୍ଲୁର ମୁକାବିଲା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଯୋଗାଇ ଦେବେ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ, ନିମାପଡ଼ା ଏବଂ ଡେଲାଙ୍ଗ ବ୍ଲକର 4ଟି ଗ୍ରାମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ସେହିସବୁ ଅଞ୍ଚଳରେ ବାର୍ଡ ଫ୍ଲୁ ରୋକିବା ପାଇଁ କୁକୁଡ଼ା ମାରିବା ସହିତ କୁକୁଡ଼ା ଫାର୍ମ ବିଶୋଧନ କାର୍ଯ୍ୟରେ 51ଟି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ନିୟୋଜିତ ଅଛନ୍ତି। ବେଆଇନ ମଦ କାରବାର ସମ୍ପର୍କିତ ତଥ୍ୟ ଅନୁସାରେ ଗତକାଲି ସୁଦ୍ଧା 1519 ସ୍ଥାନରେ ଚଢ଼ାଉ କରାଯାଇ 30,618 ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଏଥିସହିତ 1,957 ଜଣଙ୍କୁ ଗିରଫ କରାଯାଇଛି। ଗତ 15 ଦିନ ଧରି ରାଜ୍ୟରେ ଚାଲିଥିବା ଏହି ଅଭିଯାନରେ 183,669 ଲିଟର ବେଆଇନ ମଦ ଏବଂ 70,26,509 କିଲୋଗ୍ରାମ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। କୃତ୍ରିମ ବୁଦ୍ଧିମତା, କାରିଗରୀ ଜ୍ଞାନକୌଶଳ, ଏଆଇ ଉପଯୋଗ କରାଯାଇ ରାଜ୍ୟରେ ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ବିଧାନସଭାରେ ଏହି ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ବନଖଣ୍ଡର ଭରତପୁର, ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ଓ ଅନୁଗୁଳ ବନଖଣ୍ଡର ବନ୍ତଳାଠାରେ ଇ ସର୍ଭିଲାନ୍ସ ନିମନ୍ତେ ପଦକ୍ଷେପ ନିଆଯାଉଛି। ଏଆଇ ଦ୍ୱାରା ବନ୍ୟପ୍ରାଣୀଙ୍କ ଗତିବିଧି ନିର୍ଦ୍ଧାରଣ କରାଯାଇ ଜନବସତିଗୁଡ଼ିକୁ ଯଥେଷ୍ଟ ପୂର୍ବରୁ ସତର୍କ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ବିଭିନ୍ନ ବନଖଣ୍ଡରେ ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ଯୋଗୁଁ 68 ଜଣ ଲୋକ ପ୍ରାଣ ହରାଇଥିବା ବେଳେ 1,87 ବାସଗୃହ ନଷ୍ଟ ହୋଇଛି। ଭୁବନେଶ୍ୱର, ଜୟପୁର, ଭୁବନେଶ୍ୱର ମଧ୍ୟରେ ଅତିରିକ୍ତ ବିମାନ ସେବା ଆଜିଠାରୁ ଆରମ୍ଭ ହେବ। ସପ୍ତାହର 3 ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଦିନ ବିମାନଟି ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ଚଳାଚଳ କରିବ। ବିମାନଟି ସକାଳ 7:20 ଭୁବନେଶ୍ୱର ବିମାନ ବନ୍ଦରରୁ ବାହାରି 8:55 ଜୟପୁରରେ ପହଞ୍ଚବ। ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଆ ୱାନ୍ ଏୟାରଲାଇନ୍ସର ସୂଚନା ଅନୁସାରେ ଭୁବନେଶ୍ୱରରୁ ଜୟପୁର ଦେଇ ବିଶାଖାପାଟଣାକୁ ଯାଉଥିବା ଦ୍ୱିତୀୟ ବିମାନଟି ପୂର୍ବାହ୍ନ 11:15 ଭୁବନେଶ୍ୱରରୁ ବାହାରି ଅପରାହ୍ନ 12:50 ପହଞ୍ଚବ। କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ମାସ 15 ତାରିଖରୁ ଆରମ୍ଭ ହେବ। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବସିବ ବୋଲି ଜଣାପଡ଼ିଛି। ବାଲିଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ସହିତ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେହି ବିଷୟରେ ବୈଠକରେ ମୁଖ୍ୟତଃ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବଙ୍ଗୋପସାଗରରେ ଆସନ୍ତାକାଲି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 8 ତାରିଖ ରବିବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତାକାଲିଠାରୁ 3 ଦିନ ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ନିମନ୍ତେ ପ୍ରବଳ ବର୍ଷା ସଂକ୍ରାନ୍ତୀୟ ସତର୍କ ସୂଚନା ଜାରି କରାଯାଇଛି। ତେବେ ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏପର୍ଯ୍ୟନ୍ତ 10% ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।